allí पवित्र तिथि योगी विश्वकर्मा ईश्वर शिल्पी विश्वकर्मा आविर्भाव दिवस एवं आम जो डीपीटी भक्ति वेदांत बुक ट्रस्ट जैक प्रभु कहले बृहत मृदंगम आम जो कीर्तन कले मृदंग बजाइले से अल्प किसी बाट शुणीपर लोक मैंने कि ये जो बृहत मृदंग ये बहुत स्थान कर लोक मैंने शुणिले भगवत जो शास्त्र अच्छा ग्रंथ अध्ययन कर प्रभु कहले प्रताप प्रभु समस्त प्राय से ग्रंथ अध्ययन कर आम सब से ग्रंथ अध्ययन कर सब तेनाली प्रभुपाद महाराज भारी खुशी हमें भारी आनंदित हमें केते ग्रंथ तक वितरण हो पारा तेनाली संडे प्रोग्राम ग्रंथ वितरण करुचे नगर कीर्तन करुचे भागवत कथा कहचे सब कथा भागवत भक्तिर सब अंग आम आयोजन कर मुख्य अंग हूँ श्रवण कीर्तन और स्मरण तेनालीर्तन होने श्रवण हो एवं जितने अवकाश मिलते आम से स्मरण करते भगवान लीला द्वितीय स्कंद सप्तम अध्याय पाठ कले कहीं प्रभु पचार कहीं आम जो धारावाहिक रही द्वितीय स्कंद नवम अध्याय तेतीस श्लोक आलोचना हाँ कथा प्रदूषण भागवत कि आम से प्रभु कहले प्रतापति प्रभु किसी कम कहले भगवान प्रभु किसी कहले आम किसी कहले राम प्रभु मत किसी कहले तेणु जेहेतु से श्लोक में बहुत विस्तार परफेक्ट रही बहुत समय लगे आम गोटे क्लास करवा गोटे शोक आलोचना करें आज आलोच्य विषय है द्वितीय स्कंद सप्तम अध्याय ये अध्याय ब्रह्मा नारद को विभिन्न प्रकार भगवान विभिन्न अवतार से वर्णना करते आम देखा सुध गोस्वामी कहते सौनका ऋषि को सौनका ऋषि प्रश्न पचारि भगवान विभिन्न अवतार विषय कहते तेनाली नारद मैंने पचार प्रश्न पचार विभिन्न भगवान अवतार विषय में ब्रह्मा विभिन्न अवतार विषय वर्णना करते अनेक अवतार अच्छा विशेष भाव में चबीस टी मुख्य अवतार अच्छा तेनाली श्लोक में ब्रह्मा भगवान लीला वर्णना करके छोट पा टोके एकदम छोट पा छः दिन पिला सी जीव हरण कर केमी करुकी काया उलुकी काया कहीं कहूँ ना ये पुतना तार स्वरूप हूँ सी उलुकी ये जो केचा आम माधव गोटे बह बात लिखे उलुकी केचार आकार मैंने पुतनार आकार केचार आकार उलुकी खेचर से खेचर आकाश में से उड़ी पाए से जो लीलाटी कले जो टोके न जीवहरण कि उल्लुकी काया उल्लुकी काया कहले किए पुतना पुतना तार जीवहरण कर छोट पा विषय आम जो आजिकल देखे बहुत भगवान बाहर केमी से भगवान आना बहुत वर्ष तपस्या कर भगवान आंतु सी भगवान प्रकृत भगवान नुहत भगवान किए भगवान निजे छः दिन शिशु थी बेले मत से भगवान एवं शिशु जन्म पूर्व से भगवान जो भगवान देवकी माता उदर में आसती गर्भवे आसता मैंने आतुति कर ब्रह्मा शिव देवता मैंने आतुति कर गर्भर थे भगवान को स्तुति कर गर्भर आसा पूर्व भगवान को स्तुति करोटी क्षीरसागर फल भगवान स्तुति कर पुरुष सूक्त मंत्र स्तुति करपर से कहते हैं मुझे जीवी जीवी कौटी ना वसुदेव वसुदेव कुछ जाती तुम सब जाओ देवता मैंने जाए कि जन्म ग्रहण कर भगवान आसापी देवता मैंने स्तुति कले भगवान आसान भगवान आविर्भाव होती गर्भर थी देवता मैंने जानते से गर्व स्तुति कर भगवान जात होते अन्य समस्त स्तुति करेणु ब्रह्मा ये जो नारदमुनि को सृष्टि रहस्य वर्णना करेंगे द्वितीय स्कंद सृष्टि रहस्य वर्णना कर बौद्ध जगत कि सृष्टि होसबू विषय वर्णना करा पूर्व भगवान विभिन्न अवतार विषय वर्णना करष्ण विषय कहते अधिक विस्तार करण भगवान से होती कृष्णस्तु भगवान स्वयं जिते चाहे से कला पुरुष कृष्णस्तु भगवान स्वयं जिते सब अन्य अवतार अच्छा से किए भगवान अंश विस्तार बा कला कला कह अंशर अंश को कला भी कह ତେଣୁ ଏମାନେ ସମସ୍ତେ ହେଉଛନ୍ତି ଭଗବାନର ଅଂଶ ନା କଳା, କିନ୍ତୁ ଭଗବାନ ହେଉଛନ୍ତି କୃଷ୍ଣ, ଅସ୍ତୁ ଭଗବାନ ସେ। ସେଥିପାଇଁ ଆମର ଏହି ସଂଘର ନାମ ହେଉଛି ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ, ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କନସିୟସନେସ। ପ୍ରଭୁପାଦ ମହାରାଜ ଯେତେବେଳେ ଏହି ନାମଟି ଦେଲେ, ସେତେବେଳେ କେତେ ଜଣ ପ୍ରଭୁପାଦଙ୍କର ପାର୍ଷଦ ମାନେ ଥିଲେ, ସେମାନେ କହିଲେ ବା ତାଙ୍କର ନିବେଦନ, ସେ କହିଲେ କୃଷ୍ଣ କନସିୟସନେସ୍ ନ ଦେଇକିରି ଗଡ୍ କନସିୟସନେସ୍ କରିବା, ଇଣ୍ଟରନ୍ୟାସନାଲ ସୋସାଇଟି ଫର ଗଡ୍ କନସିୟସନେସ୍। କିନ୍ତୁ ପ୍ରଭୁପାଦ ମହାରାଜ କହିଲେ ନା ନା, ଗଡ୍ କନସିୟସନେସ୍ କହିଲେ ଲୋକମାନେ କହିବେ ଇଏ ଭଗବାନ, ସିଏ ଭଗବାନ, ସିଏ ଭଗବାନ, ଏଭଳି ଭାବରେ ଭଗବାନ କିଏ ଲୋକମାନେ ଜାଣିପାରିବେନି। କିନ୍ତୁ କୃଷ୍ଣ କନସିୟସ୍, କୃଷ୍ଣ ଅସ୍ତୁ ଭଗବାନ, କୃଷ୍ଣ ଅସ୍ତୁ ଭଗବାନ, ତେଣୁ ତାଙ୍କ ବିଷୟରେ ଯେତେ ବର୍ଣ୍ଣନା କରାଯାଉଛି, ବ୍ରହ୍ମା ଯେତେ ବି ଶ୍ଳୋକରେ ଭଗବାନଙ୍କ ଲୀଳା ସବୁ ବର୍ଣ୍ଣନା କରୁଛି। ତେଣୁ ଭଗବାନ ଛୋଟ ପିଲା ହେଇଛନ୍ତି, 6 ଦିନର ଶିଶୁ ଛୋଟ ପିଲା, ତାକୁ କେହି ଦେଖିପାରୁନାହାନ୍ତି ନା, ସୁଦର୍ଶନ ତାଙ୍କ ପାଖରେ କହୁଛନ୍ତି। ଭଗବାନ ଘର ଭିତରେ ରହିଛନ୍ତି, ତାଙ୍କୁ କେହି ଦେଖିପାରୁନାହାନ୍ତି, କିନ୍ତୁ ସମସ୍ତଙ୍କର ଆକର୍ଷଣ ଅଛି ଭଗବାନ, ସେ ସମସ୍ତେ ତାଙ୍କୁ ସେ କୃଷ୍ଣ କହିଲେ ସେ ସମସ୍ତଙ୍କୁ ଆକର୍ଷଣ କରନ୍ତି। ତେଣୁ ସମସ୍ତେ ଚାହୁଁଛନ୍ତି ତାକୁ ଦେଖିବା ପାଇଁ, କିନ୍ତୁ ସେ ସୁତିକା ଦୂରରେ ରହିଛନ୍ତି, ସେ ଦେଖି ଅନ୍ୟମାନେ ଦେଖିପାରୁନାହାନ୍ତି। କିନ୍ତୁ ଯାହା ହଉ, ସେ ଇଏ ଆକୁ ପରମିସନ ମିଳିଗଲା, ଉଲୁକି ବା ବକିକୁ ବା କୁତନାକୁ ପରମିସନ ମିଳିଗଲା, ସେ ଡାଇରେକ୍ଟ ସୁଧା ସେଟା ଯାଇକି ସୁତିକା ଘରେ ପହଞ୍ଚିଗଲେ। ଏବଂ ତାଙ୍କୁ ଯେତେବେଳେ ସ୍ତନପାନ କରାଉଛନ୍ତି, ଆମର ତୃତୀୟ ସ୍କନ୍ଧରେ ବିଦୁରକୁ କହୁଛନ୍ତି ଉଦ୍ଧବ, ଭଗବାନଙ୍କ ଲୀଳାଟି ବର୍ଣ୍ଣନା କରୁଛନ୍ତି, ଭଗବାନଙ୍କ ଲୀଳା, ଯେଉଁ ଲୀଳା ଶୁଣିକିରି ସୁଖଦେବ ସ୍ୱାମୀ ଆସିକିରି ଆମକୁ ବର୍ତ୍ତମାନ କହୁଛନ୍ତି। ସୁଖଦେବ ସ୍ୱାମୀ ଯେତେବେଳେ ଜନ୍ମ ହେଇଛନ୍ତି, ଆବିର୍ଭାବ ହେଇଛନ୍ତି, ବ୍ୟାସଦେବଙ୍କର ପତ୍ନୀ ବିତିକା ତାଙ୍କ ଗର୍ଭରେ ଜନ୍ମ ହେଇକି ସେ ସାଙ୍ଗେ ସାଙ୍ଗେ 7 ବର୍ଷ ଧରି ରହିଛନ୍ତି ମାଆଙ୍କ ଗର୍ଭରେ ଗର୍ଭରେ। କାହିଁକି ନା, ସେ ଯେତେବେଳେ ଯଦି ସଂସାରକୁ ଆସିବେ ତାହେଲେ ସେ ସଂସାରର ମାୟାରେ ମୋହିତ ହେଇକି ରହିଛନ୍ତି, ତେଣୁ ସେ ଆସିବାକୁ ଚାହୁଁନାହାନ୍ତି। ତେଣୁ ବ୍ୟାସଦେବ ଯାଇକି ଭଗବାନଙ୍କୁ ଦ୍ୱାରକରୁ ଡାକିକି ଆଣିଛନ୍ତି, ଭଗବାନ ତାକୁ ପ୍ରତିଶ୍ରୁତି, ତମେ ତୁ ମାୟା ଗ୍ରସ୍ତ ଗ୍ରାସ କରିବନି। ତେଣୁ ସେ ଜନ୍ମ ହେଲେ ଚାଲିଲେ, ବଣକୁ ଚାଲିଲେ, କିନ୍ତୁ ଏଇ ଶ୍ଳୋକଟି ଶୁଣିକିରି ସେ ପୁଣି ଆସିକି ବ୍ୟାସଦେବ ପାଖକୁ ଆସିଲେ ଏବଂ ଏଇ ଭାଗବତ ଗ୍ରନ୍ଥର ଅଧ୍ୟୟନ କଲେ। କ'ଣ ସେ ଶ୍ଳୋକ ଉଦ୍ଧବ କହୁଛନ୍ତି, ଅହୋ ବଗିଚା ଆଉ କିଏ ଦୟାଳୁ କେମିତି ଅଛନ୍ତି ଯାହାଙ୍କର ଆମେ ଶରଣ ଥିବା, ଭଗବାନଙ୍କ ଦୟାଳୁତା ଦେଖନ୍ତୁ। କଣ ଅହୋ, ଇଏ ମୋତେ ଆଶ୍ଚର୍ଯ୍ୟ କଥା, ଅହୋ ବକି ଯେ ପୁଦନା ଯେ ସ୍ତନ କାଳକୁଟ, ନିଜ ସ୍ତନରେ କାଳକୁଟ ନାମକ ବିଷ ବଳିକିରି ଆସିଥିଲା, କଣ ପାଇଁ ଆସିଥିଲା, ଜିଘାଶୟା, ଭଗବାନଙ୍କ ହତ୍ୟା କରିବା ପାଇଁ ଆସିଥିଲା, ଅପି ଅସାଧୁ, ଏତେ ଅସାଧୁ ବ୍ୟକ୍ତି ଥିଲା ସେ। କିନ୍ତୁ ଭଗବାନ କ'ଣ କଲେ, ଲେଭେ ଗତି ଧାତୃ ଚୁତାନ୍ୟ, ତାଙ୍କର ଧାତା, କେତେଜଣ ଆଚାର୍ଯ୍ୟମାନେ ତାଙ୍କ ଧାତା ଅମ୍ବିକା ଅମ୍ବାଳିକା ସବୁ କେତେଜଣ ତାଙ୍କ ଧାତା ଯୋଉ ଗତି ଦେଇଛନ୍ତି, ଆଉ କେତେଜଣ କହୁଛନ୍ତି ତାଙ୍କ ମା ଯଶୋଦାଙ୍କୁ ଯୋଉ ଗତି ଦେଇଛନ୍ତି ସେଇ ଗତି ପୁତନାକୁ ଦିଆଯାଇଛି। ଲେଭେ ଗତି ଧାତୃ ଚିତାନ୍ତ ତୌନ୍ୟ, ଆଉ କିଏ ଅନ୍ୟ ଦୟାଳୁ କମ୍ବା ଶରଣ କଲେ, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଆଗରେ ଆମେ ଶରଣ ଥିବା। ଜଣେ ସୁଖଦେବ ଗୋସ୍ୱାମୀ କଥା ଶୁଣୁଛନ୍ତି, ସେ ଆସି ପଚାରୁଛନ୍ତି କି କେଉଁଠି ନଚ ସବୁ କଥା ସବୁ କେଉଁଠୁ ଆସୁଛନ୍ତି, କାରଣ ସେ ବ୍ରହ୍ମ ଆରାଧନା କରୁଥିଲେ ନା, ବନ୍ୟସ୍ଥିତ ବି ନିର୍ବନ୍ୟ ଉତ୍ତମ ଶ୍ଳୋକରେ ଏହା ଗୃହୀତ ଚେତା ରାଜସ୍ୱ ଆଖ୍ୟାନ ଗୀତବା। ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜକୁ ଯେ ମୁଁ ନିର୍ବନ୍ୟରେ ପ୍ରତିଷ୍ଠିତ ହେଇଥିଲି, ବ୍ରହ୍ମ ଆରାଧନା କରୁଥିଲେ ସୁଖଦେବ ଗୋସ୍ୱାମୀ, କିନ୍ତୁ ଉତ୍ତମ ଶ୍ଳୋକ ଲୀଳା, ଭଗବାନ ଯାହାଙ୍କୁ ଉତ୍ତମ ଶ୍ଳୋକରେ ଭଗବାନଙ୍କର ଆରାଧନା କରାଯାଉଛି, ତାଙ୍କର ଲୀଳା ଯେତେବେଳେ ସେ ଶ୍ରବଣ କଲେ, ସେତେବେଳେ ସେ ଆକର୍ଷିତ ହେଇକି ଆସିକି ଭାଗବତ ଗ୍ରନ୍ଥକୁ ଅଧ୍ୟୟନ କଲେ। ପରିଶିତ ନିର୍ପୁଣ୍ୟ ଉତ୍ତମ ଶ୍ଳୋକ ଲୀଳା ଗୃହୀତ ଚେତା ରାଜସ୍ୱ ଆଖ୍ୟାନ ଗୀତବା, ଏଇ ଆଖ୍ୟାନ ଭାଗବତ ଆଖ୍ୟାନ ଅଧ୍ୟୟନ କଲେ। ତେଣୁ ଏହିଭଳି ଭାବରେ ପୁତନାର କଥା ସବୁ ଲୀଳା ସବୁ ବର୍ଣ୍ଣନା କରାଯାଇଛି, ଭାଗବତ ଦଶମ ସ୍କନ୍ଧରେ ମଧ୍ୟ ବର୍ଣ୍ଣନା କରାଯାଇଛି। ବିଭିନ୍ନ କବିମାନେ ବିଭିନ୍ନ ଭାବରେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରିଛନ୍ତି। ତେଣୁ ବ୍ରହ୍ମା ଏଥିରେ କହୁଛନ୍ତି ଯେ ତୋକେନ ଜୀବହରଣ ଯେଉଁ ଉଲୁକି କାୟା, ଛୋଟ ପିଲା ଅବସ୍ଥାରେ ସେ ଉଲୁକି ବା ପୁତନାର ତାକୁ ହରଣ ଜୀବ ହରଣ କରିନେଲେ, ସ୍ତନ୍ୟ ସହିତ ତାର ପ୍ରାଣ ମଧ୍ୟ ହରଣ କରିନେଲେ। କିନ୍ତୁ ଆ ଦ୍ୱାରା ସେ ସାଧାରଣତଃ ଲୋକମାନେ ପୁତନା ବଧ କଲେ, କିନ୍ତୁ ପ୍ରକୃତରେ ପୁତନାକୁ ସେ ଉଦ୍ଧାର କଲେ, ତାଙ୍କର ମାଆକୁ ଯେଉଁ ସ୍ଥାନ ଦିଆଯାଇଛି ସେଇ ସ୍ଥାନ ପୁତନାକୁ ଦିଆଯାଇଛି। ଆଉ ସେ ଭଗବାନଙ୍କର ଅଧିକ ଦୟା ଦୃଷ୍ଟି ଅଛନ୍ତି। ଆମେ ଯଦି ଜଣେ ଆସିବ ଜଣେ ଅନ୍ୟ ଜଣେ ମାରିବା ପାଇଁ ସେ କ'ଣ କରିବ ତେବେ ସେ ତାକୁ ମାରିଦେବ ବାଧ୍ୟ। କିନ୍ତୁ ଅନ୍ତଃପ୍ରକୃତ ଜଣେ ସାଧୁ ବ୍ୟକ୍ତି ହେଲେ ସେ ତାକୁ କହିବ ନାଇଁ ତାକୁ ଛାଡ଼ିଦେବି କୃପା କରିବି ଏତିକି କରିବି। କିନ୍ତୁ ଭଗବାନ କ'ଣ କରୁଛନ୍ତି ତାକୁ ମୁକ୍ତି ପ୍ରଦାନ କରୁଛନ୍ତି ତେଣୁ ଆଉ କିଏ ଅଧିକ। ତ ସେଇଭଳିଆ ଭଗବାନଙ୍କ ବିଭିନ୍ନ ଲୀଳା ସବୁ ରହିଛି ଆମର ଶିବା ଗୋପାଳଙ୍କୁ ବର୍ଣ୍ଣନା କଲେ ଆମର ଭଗବାନ ରାଧାମୋହନ ପାଖରେ ଭୋଗ ଲାଗିଛନ୍ତି ଭୋଗ ଅର୍ପଣାଇଛନ୍ତି ଆମ ପ୍ରତାପନ୍ଦ୍ର ପ୍ରଭୁ ଚାହିଁଥିଲେ ଆମେ ସମସ୍ତେ କିଛି କିଛି କଥା କହିବା ତେଣୁ ମୁଁ ବିଷମ କହିଲି ବର୍ତ୍ତମାନ ରାମାନଙ୍କୁ ମନେ କରି ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଭଗବାନ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ହରି ବୋଲ।
ହରେ କୃଷ୍ଣ ଆମର ସମ୍ବାର ପ୍ରତିଷ୍ଠାନ ଆଚାର୍ଯ୍ୟ ସେ କହୁଛନ୍ତି ଶ୍ରୀ ଗୁରୁପଦ ମହାରାଜ ସେ ଆମକୁ ମାନେ ଏପଟେ ଅଭ୍ୟାସ ପକେଇଛନ୍ତି ତାଙ୍କର ଗୁଣମାନେ ଗ୍ରହଣ କରିବା କଥା ଆମମାନଙ୍କ ଭିତରେ ଆମର ଯେଉଁ ଯେମିତି ଗୋଟେ ମୋବାଇଲରେ ସମସ୍ତେ ଆଜିକାଲି ମାନେ ହାଲୋ କହୁଛନ୍ତି ଆମର ଇସ୍କନ ବର୍ତ୍ତମାନ ହାଲୋ ଇସ୍କନ କହୁଛନ୍ତି ଏହା କେବଳ ପ୍ରଭାବ ତେଣୁ ଆମେ ସମସ୍ତେ ବର୍ତ୍ତମାନ ଜୟ ଶ୍ରୀ ଶିବ ଭକ୍ତି ଭଗବନ୍ତ ଶ୍ରୀ ଗୋପାଳ ମହାରାଜ କି ତାଙ୍କର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାଗବତ ସଂଘର ଯେଉଁମାନେ ସଦସ୍ୟ ଅଛନ୍ତି ତାଙ୍କର ଯେଉଁମାନେ ଅନୁରୋଧ ହୋଇଛନ୍ତି ଆଉ ଏଇ କୁସୁମନାକୁ ଆସିଛନ୍ତି ସେମାନଙ୍କର ଏଇ ଯେଉଁ ମାନେ ଅତି ପ୍ରିୟତମ ଶବ୍ଦ ହରେ କୃଷ୍ଣ ତେଣୁ ଏକ ଭଗବତ ବହୁତ ଲୀଳା ତାଙ୍କର ଭକ୍ତ ବହୁତ ଅନନ୍ତ ଲୀଳା ତେଣୁ ଆମେ ଏତିକି ଭାବି ସଂକ୍ଷେପ ରଖିବା ଯେ ପ୍ରଭୁପାଦଙ୍କର ଏଇ ଯେଉଁ କୃପାର ଫଳ ଏଠି ଭକ୍ତି ମଧ୍ୟ ନିଶ୍ଚିତ ଆମେ ମଧ୍ୟ ବହୁତ ସ୍ୱାଗତ କରି ଆଜି ବୋଲି ଏତେ ଉତ୍ସବରେ ସମୃଦ୍ଧ ହେଇଛେ ଆଉ ବର୍ତ୍ତମାନ ଆମେ ଅବତରଣ ଆମେ
ଜୟ ଶ୍ରୀ ପାଦ ରାମାନନ୍ଦ ପ୍ରଭୁ କି ଜୟ।